ମୋ ନାଁ ନାରାୟଣ ବିଶ୍ୱାଳ, ମୁଁ ଏଫଆଇଆର 18/7 କହୁଛି, 7 ନମ୍ବର ୱାର୍ଡରୁ କହୁଛି। ଆଉ ଆପଣଙ୍କର ଯୋଉ ଅଳିଆ ଗାଡ଼ି ଆସୁଛି ଅଳିଆ ନେବା ପାଇଁ, ସେମାନେ ଭଲ ସର୍ଭିସ ଦେଉଛନ୍ତି ଏବଂ ତାଙ୍କର ବ୍ୟବହାର ବି ବହୁତ ଭଲ, ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ସେମାନେ ଟାଇମଲି ଆସୁଛନ୍ତି, ଆମେ ଯେବେ ଅଳିଆ ଦେଇପାରୁଛୁ, କିନ୍ତୁ ଏହା ହେଉଛି ଅଳିଆ ଟିକେ ଶୁଖିଲା ଅଳିଆ, ଇଏ ଏସବୁ ଅଳିଆ ଟିକେ ଅଲଗା ଅଲଗା ରଖିକି ଦେବାକୁ ପଡୁଛି, ଏହା ହେଉଛି କଥା। ଆଉ ଆମେ ବି ବହୁତ ମାନେ ତାଙ୍କର ସର୍ଭିସରେ ଆମେ ବହୁତ ଖୁସି। ଆମ କଲୋନୀରେ ବି ସବୁ ନିଟ୍ ଆଣ୍ଡ କ୍ଲିନ୍ ରହୁଛି, ସେଥିରେ କିଛି ଅସୁବିଧା ନାହିଁ।